ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ମାନବାଧିକାର ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି, ବିଶ୍ୱ ମାନବାଧିକାର ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ସିଙ୍ଗାପୁର ସହଭାଗିତାରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ସିଙ୍ଗାପୁର ହାଇକମିଶନର। ରାଜ୍ୟର 62 ବୃହତ୍ ଶିଳ୍ପ କାରଖାନାକୁ ପଲିଥିନ୍ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାନସଭାରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ରାଜ୍ୟରେ ଲିଙ୍ଗଗତ ହିଂସା ରୋକିବା ପାଇଁ ଲୋକାର୍ପିତ ହେଲା ବ୍ଲକ୍ ଚେନ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ଶକ୍ତି ଆପ୍, ଏବଂ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା। ସାଇବର ଅପରାଧ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ଅଧିକାର ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ବିଶ୍ୱ ମାନବାଧିକାର ଦିବସ ଅବସରରେ ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଆଜିର ଡିଜିଟାଲ୍ ଯୁଗ ପରିବର୍ତ୍ତନକାରୀ, କିନ୍ତୁ ସାଇବର ବୁଲିଂ, ଡିପ୍ ଫେକ୍, ବ୍ୟକ୍ତିଗତ ଗୋପନୀୟତା ଏବଂ ମିଥ୍ୟା ସମ୍ବାଦ ପ୍ରଚାର ଭଳି କେତେକ ସମସ୍ୟା ସମାଜ ପାଇଁ ବିପଦ ସୃଷ୍ଟି କରିଛି। ରାଷ୍ଟ୍ରପତି କହିଛନ୍ତି, ଭାରତ ଦାରିଦ୍ରତା ଏବଂ କୁପୋଷଣକୁ ସମାପ୍ତ ତଥା ଯୁବପିଢ଼ିଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଅନେକ ନୀତି ପ୍ରଣୟନ କରି ଅନ୍ୟ ଦେଶ ପାଇଁ ଉଦାହରଣ ସାଜିଛି। ପ୍ରତ୍ୟେକ ବ୍ୟକ୍ତିର ମୌଳିକ ସ୍ୱାଧୀନତା ଓ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନବାଧିକାର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଆମ ଅଧିକାର ଆମ ଭବିଷ୍ୟତ ବିଷୟବସ୍ତୁକୁ ନେଇ ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱରରେ ଆସନ୍ତା ବର୍ଷ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ସିଙ୍ଗାପୁରର ସହଭାଗିତାରେ ଅନୁଷ୍ଠିତ ହେବ। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ସାନ୍ ମୁଗରତ୍ନମ୍ ଏଥିପାଇଁ ଜାନୁଆରୀରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ଆଲୋଚନା କରିବା ପାଇଁ ଭାରତରେ ଥିବା ସିଙ୍ଗାପୁର ହାଇକମିଶନର ସାଇମନ୍ ୱଙ୍ଗ୍ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଶ୍ରୀ ୱଙ୍ଗ୍ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କହିଛନ୍ତି, ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବାଣିଜ୍ୟ ସହ ସାଂସ୍କୃତିକ ବିନିମୟର ସୁଯୋଗ ରହିଛି। ଓଡ଼ିଶାରେ ପେଟ୍ରୋକେମିକାଲ, ସବୁଜ ଶକ୍ତି, ପର୍ଯ୍ୟଟନ ଏବଂ ଦକ୍ଷତା ବିକାଶର ଅପାର ସମ୍ଭାବନା ରହିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଉତ୍କର୍ଷ ଓଡ଼ିଶାରେ ସିଙ୍ଗାପୁର ସହଯୋଗୀ ରାଷ୍ଟ୍ର ହେବା ଦ୍ୱାରା ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧର ନୂତନ ପଥ ଉନ୍ମୁକ୍ତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ 162 ବୃହତ୍ ଶିଳ୍ପ କାରଖାନାକୁ ଆବାସିକ ତଥା ଶିଳ୍ପାଞ୍ଚଳରେ ପଲିଥିନ୍ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ 2023-24 ମସିହାରେ ରାଜ୍ୟରେ 176 ପ୍ରମୁଖ ବଣଭୋଜିସ୍ଥଳରେ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ସଚେତନତା ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ କଟକ ସହରରେ ବହୁଳ ଭାବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ହେଉଥିବାରୁ ଏ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଚଳିତ ବର୍ଷ କେବଳ 6 ମାସ ମଧ୍ୟରେ କଟକ ଜିଲ୍ଲାରୁ 1800 କିଲୋଗ୍ରାମ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଜବତ ହୋଇଥିଲା। ସେହିଭଳି ରାଜ୍ୟର 2 ଦର୍ଶନୀୟ ସ୍ଥଳୀ ଦାରିଙ୍ଗିବାଡ଼ି ତଥା ଚନ୍ଦ୍ରଭାଗାକୁ ପଲିଥିନ୍ ମୁକ୍ତ କରିବା ପାଇଁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ 2027 ମସିହା ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ 20 ସ୍ଥାନରେ ମେଟ୍ରୋ ଷ୍ଟେସନ ହେବ ବୋଲି ଆଜି ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପ ଲାଗି 2023-24 ଆର୍ଥିକ ବର୍ଷରେ 210 କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିଭଳି 2024-25 ଆର୍ଥିକ ବର୍ଷରେ 1000 କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ତାରିଖ ଥିବାବେଳେ ବିଜେପି ପକ୍ଷରୁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ଆସନ୍ତାକାଲି ନାମାଙ୍କନ ଯାଞ୍ଚ ହେବ ବୋଲି ଜଣାପଡ଼ିଛି। ତେବେ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ଶ୍ରୀ କୁମାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ଭୁବନେଶ୍ୱରରେ ବ୍ଲକ୍ଚେନ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ଶକ୍ତି ଆପ୍ର ଲୋକାର୍ପଣ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ଅନୁଷ୍ଠିତ 16 ଦିନିଆ ସଚେତନତା ଅଭିଯାନର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆପ୍ର ଲୋକାର୍ପଣ କରିବା ସହ ଏକ ପଦଯାତ୍ରାରେ ସାମିଲ ହୋଇଥିଲେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ସଭ୍ୟ ସମାଜରେ ଲିଙ୍ଗଗତ ହିଂସାର କୌଣସି ସ୍ଥାନ ନାହିଁ। ମହିଳାମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସମେତ ଉପସ୍ଥିତ ଜନସାଧାରଣ ଲିଙ୍ଗଗତ ହିଂସା ବିରୁଦ୍ଧରେ ଶପଥ ଗ୍ରହଣ କରିଥିଲେ। ଶକ୍ତି ଆପ୍ ଲିଙ୍ଗଗତ ହିଂସା ଦ୍ୱାରା ଶିକାର ହୋଇଥିବା ମହିଳାମାନଙ୍କର ସମ୍ମାନକୁ ସୁରକ୍ଷା ଦେବା ଦିଗରେ କାର୍ଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ 5ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଆପ୍ କାର୍ଯ୍ୟ କରିବ। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ଜାରି ରହିଛି। ଆସନ୍ତା 16 ତାରିଖଠାରୁ ଶ୍ରୀଜୀଉଙ୍କ ପହିଲି ଭୋଗ ଆରମ୍ଭ ହେବାକୁ ଥିବାବେଳେ ସେହିଦିନ ରାତ୍ର 2ଟାରୁ ଦ୍ୱାର ଫିଟାଯାଇ ଦୈନିକ ନୀତି ସମାପନ କରାଯିବ। ସେହିପରି ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ପ୍ରତ୍ୟହ ରତ୍ନଭଣ୍ଡାର ମରାମତି ନେଇ ପ୍ରସ୍ତାବ ରହିଛି। ଆସନ୍ତା ଜାନୁଆରୀ 13 ତାରିଖ ଦିନ ଦେବାଭିଷେକ ପୂର୍ଣ୍ଣିମା ଓ 14 ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ଆଲୋଚନା ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସମୁଦ୍ରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ତଥା ମହୋଦଧିର ସୁରକ୍ଷା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରେ ଆଜିଠାରୁ ମହୋଦଧି ଦିବସ ପାଳନ କରାଯାଉଛି। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରାୟ 10ଟି ଦେଶରୁ 35 ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପୁରୀ ବେଳାଭୂମିରେ ଜଳ କ୍ରୀଡ଼ା ସହିତ ପର୍ଯ୍ୟଟନକୁ ଲୋକପ୍ରିୟ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତ ଗୌରବ ପର୍ଯ୍ୟଟନର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ IRCTC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମହାକୁମ୍ଭ ପୂର୍ଣ୍ଣକ୍ଷେତ୍ର ଯାତ୍ରା ପ୍ୟାକେଜ୍ ମାଧ୍ୟମରେ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ 23 ତାରିଖ ଦିନ ପୁରୀରୁ ବାହାରିବା ସହ ପ୍ରୟାଗରାଜ, ବାରଣାସୀ ଓ ଅଯୋଧ୍ୟା ଯାତ୍ରା କରି ପ୍ରତ୍ୟାବର୍ତ୍ତନ କରିବ। ଯାତ୍ରୀଙ୍କ ସମସ୍ତ ଖର୍ଚ୍ଚ ଏହି ଟୁର୍ ପ୍ୟାକେଜ୍ରେ ରହିଥିବା ବେଳେ 33% ରିହାତି ପ୍ରଦାନ କରାଯିବ ବୋଲି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ IRCTC ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ଛତ୍ରପୁର ସିଭିଲ୍ କୋର୍ଟ ପରିସରରେ ଚଳିତ ବର୍ଷର 4ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 14 ତାରିଖରେ ଅନୁଷ୍ଠିତ ହେବ। ଏହାର ପ୍ରଚାର ଓ ପ୍ରସାର କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଞ୍ଜନ ଦାସ ଆଜି ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଲୁବେନକୋଟଠାରେ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ ପାଳନ କରାଯାଇଛି। ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ଏ ଦିବସ ପାଳନ ଅବସରରେ ନାକଟିଗୁଡ଼ାରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରା କରି ଜେଲ୍ ଛକଟରେ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା, ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ତଥା ଉଠାଣ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଦନ୍ତାପାଳିଠାରେ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ କୃଷକ ଓ କୃଷିଜୀବୀ ମହିଳା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସମନ୍ୱିତ କୃଷି ତଥା ଜୈବିକ କୃଷି, ପନିପରିବା ଚାଷ, ଛତୁ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ହେବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ BWF ସୁପର 100 ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 29ଟି ଦେଶର 300ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଓଡ଼ିଶାରୁ ବିଭିନ୍ନ ବର୍ଗରେ 11 ଜଣ ଖେଳାଳି ଭାଗ ନେଉଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ମାନବ ଅଧିକାର ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି, ବିଶ୍ୱ ମାନବାଧିକାର ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ସିଙ୍ଗାପୁର ସହଭାଗିତାରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ସିଙ୍ଗାପୁର ହାଇକମିଶନର। ରାଜ୍ୟର 62ଟି ବୃହତ୍ ଶିଳ୍ପ କାରଖାନାକୁ ପଲିଥିନ୍ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାନସଭାରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ରାଜ୍ୟରେ ଲିଙ୍ଗଗତ ହିଂସା ରୋକିବା ପାଇଁ ଲୋକାର୍ପିତ ହେଲା ବ୍ଲକ୍ ଚେନ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ଶକ୍ତି ଆପ୍, ଏବଂ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।